ନମସ୍କାର, ମୋ ନାଁ ସନ୍ଧ୍ୟାରାଣୀ ପଣ୍ଡା, ମୁଁ ଆଦିବାସୀ ଗାଁରେ ରୁହେ। ଆଉ ଆମମାନଙ୍କର ସମସ୍ୟା ହେଉଛି, ଯେତେବେଳେ ଆମକୁ ଦୁଇଟା ଡଷ୍ଟବିନ୍ ୟୁଜ୍ କରିବା ପାଇଁ କୁହା ହେଲା, ଆଉ ସେ ଯେତେବେଳେ ଆମେ ଓଦା ଅଳିଆ ଗୁଡା ରଖୁଛୁ ଡଷ୍ଟବିନ୍ରେ, କିନ୍ତୁ ସେ ଗାଡି ଆସିକି ଯେତେବେଳେ ଆସୁଛି ହୁଇସିଲ୍ ମାରୁ ନାହାନ୍ତି କି କୌଣସି ଆମେ ସେ ଗୀତ ମଧ୍ୟ ଶୁଣିପାରୁନୁ, ସେଥିପାଇଁ ଆମେ ଜାଣିପାରୁନୁ ଯେ ସେ ଓଦା ଅଳିଆ ଯଦି ସେ ଗାଡି ନେଇକି ଯାଉନି ଆମର, ତାହେଲେ ଆମେ ଯାଇକି ବାହାରେ ପକେଇ ଦଉଛୁ। ସେଇଥିପାଇଁ ଯୋଉ ଗାଡି ଆସୁଛି କିଛି ସମୟ ଆମ ପାଖରେ ଠିଆ ହେଇକି ଯଦି ସେଇଟା ହୁଇସିଲ୍ ଠିକ ସେ ମାରିବ ଆଉ ସାଉଣ୍ଡ କରିକି ଯଦି ଗୀତ ବଜେଇବ ତାହେଲେ ଆମେ ଶୁଣିପାରିବୁ। ଆଉ ସେ ଓଦା ଅଳିଆ ଗୁଡା ଆମେ ଯାଇକି ଗାଡିରେ ପକେଇଲା ପରେ ଆମର ପରିବେଶ ଠିକ ରହିବ, ସେଥିପାଇଁ ଆପଣ ମାନଙ୍କୁ ଅନୁରୋଧ, ଏଇ ଜନ୍ମା ହିତ ବାଣୀ ମଧ୍ୟରେ ଆପଣଙ୍କୁ ଜଣଉଛୁ, ସେ ସମସ୍ୟାର ଆପଣ ମାନେ ନିଶ୍ଚୟ ସମାଧାନ କରିବେ।